ଜଣ ଙ୍କର ସପୋଜ କଣ୍ଟିନ୍ୟୁ ଠିକ ସେ ପିରିୟଡ୍ସ ହଉଛି ମନ୍ଥଲି ଟାଇମ ଟୁ ଟାଇମ, ବଟ କିଛି ଦିନ 2-3 months ପରେ ମଝିରେ ଇରେଗୁଲାର ହେଇଯାଉଛି, ପୁରା ଗ୍ୟାପ 2-3 ମାସର, ଆଉ ଥରେ ପୁଣି ଯଦି ଷ୍ଟାର୍ଟ ହଉଛି ପିରିୟଡ୍ସ ସହ, ଦେନ୍ ସେ କଣ୍ଟିନ୍ୟୁ ଚାଲିଛି ମାସେ କିମ୍ବା 1.5 ମାସ ଧରିକି, କିମ୍ବା ପୁଣି 15 ଦିନ ଗ୍ୟାପ ରେ ପୁଣି ଥରେ ହଉଛି। ତ ବଡିର କୋଉ ପ୍ରୋବ୍ଲେମ ପାଇଁ ଏଇ ପ୍ରୋବ୍ଲେମ ଟା ଆମର ଦେଖାଯାଏ, ତାର ରିଜନ କଣ ଏମିତି ଇରେଗୁଲାର ହବା କିମ୍ବା କଣ୍ଟିନ୍ୟୁ ହବା, କିମ୍ବା 15 ଡେଜ କୁ ୱାନ୍ସ ଆଉ ଥରେ ହେଇଯିବ, କାହିଁକି ନା ଆମେ ତ ଜାଣିଛୁ 1 month ରେ ଥରେ ହବ, ତେଣୁ ତାର ଟାଇମ ଡ୍ୟୁରେସନ ପୂର୍ବରୁ କିମ୍ବା ଟାଇମ ଡ୍ୟୁରେସନ ହେଲା ପରେ ବି ଯେତେବେଳେ ନ ହୁଏ, ତ ସେଟା ବଡିର କୋଉ ପ୍ରୋବ୍ଲେମ ପାଇଁ ସେ ଜିନିଷଟା ହୁଏନି।